वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
श्रीमद्भागवतम् दशम स्कंध चौदह अध्याय श्लोक तीन ज्ञाने प्रयासं उदपास्य नमन्त एव ज्ञाने प्रयासं उदपास्य नमन्त एव जीवन्ति सन्मुखरितां भवदीय वार्ता जीवन्ति सन्मुखरितां भवदीय वार्ता स्थाने स्थितः स्तुतिगतां तनुवां मनोभिस्थाने स्थितः स्तुतिगतां तनुवां मनोभिप्रायशो जेप्रायशो जीत जीतोप्यसीतैस्त्रिलोक्या ज्ञाने प्रयासमुदपास्य नमन्त एव जीवन्ति सन्मुखरितां भवदीय वार्ता स्थाने स्थिता स्तुतिगतां तनुवां मनोभिः प्रायशो जीत जीतोप्यसीतैस्त्रिलोक्याम् ज्ञाने प्रयासं उदपास्य नमन्त एव जीवन्ति सन्मुखरितां भवदीय वार्तां स्थाने स्थिता स्तुतिगतां तनुवां
मनोभिः
जे प्रायशो जीतो जीतोप्यसीतैस्त्रिलोक्याम् ज्ञाने प्रयासमुदपास्य नमन्त एव जीवन्ति सन्मुखरितां भवदीय वार्तां स्थाने स्थिता स्तुतिगतां तनुवां मनोभिः प्रायशो जीतो जीतोप्यसीतैस्त्रिलोक्या ज्ञाने प्रयासं उदपास्य नमन्त एव जीवन्ति सन्मुखरितां भवदीय वार्ता स्थाने स्थिता स्तुतिगतां तनुवां मनोभिः प्रायशो जीत जीतोप्यसीतैस्त्रिलोक्याम् सद्धन्वत् ज्ञानी ज्ञानर प्रयासं प्रयास उदपास्य सर्वतुभावरे परित्याग करी परित्याग करी परित्याग नमन्तः प्रणति निवेदन करी एव केवल मात्र जीवन्ति जीवन धारण करन्ति सन्मुखरितां साधुमान्ग द्वारा कीर्तित भगवदीय वार्तां आपणको सम्बन्धीय कथा तानी सेमानक जड़जागतिक अवस्थानरे स्थिता स्थित हुई श्रुतिगतां श्रवण द्वारा प्राप्त तनु शरीर वाक वाक्य मनोभी मन द्वारा जे जीवमाने प्रायशः प्राय अजित हे अजय जीत जीत अति सत्य भी असी आपण अटंती ते ही सेमान द्वारा त्रिलोक्याम त्रिलोक मध्य मनोधर्म प्रस्तुत ज्ञान प्रयास सबुद भाव परित्याग करी जो मैंने से निज निज सामाजिक पद से स्थित हो काय मन वाक्य श्रद्धा सहकार आपण लीला कथा श्रवण करती आपण आपण शुद्ध वर्तमान मुख शुद्ध हरिकथा श्रवण कर जीवन धारण करती से निसंदेह आपन को जय करती जदिओ त्रिलोक मध्य कई आप जय करे ना भारत कहते जेठारे उदपास्य शब्द मध्यम स्पष्ट भाव व्यक्त कराई जी मनोधर्म प्रसुद कल्पना कल्पना द्वारा परम तत्व को जानापी सामान्य चेष्टा कहार कथा नुहे कारण ता निश्चित भाव में मनुष्य को त्रुटिपूर्ण निर्विशेष भगवत उपलब्धि दिगरे परिचालित करता जीवंती शब्द द्वारा सूचित कर प्रतिनियत भक्त भगवान श्रीकृष्ण कथा श्रवण करती एपर से जीवनधारण प्रचेषा छड़ा आज किसी कर नपारती आज केवल भगवत विषय आदि श्रवण करती तार से भगवत धाम को फेरीजे शिलोशन सनातन गोस्वामी तनुवा मनोही काय मन वाक्य द्वारा जो शब्द रही तीन भाव व्याख्या कर भक्तमान संपर्क कहुई ये काय मन वाक्य द्वारा से श्रीकृष्ण को जय करती यह भाव में कृष्ण भावना मुझे शुद्ध होगा फल से हाथ द्वारा पाद पद्म स्पर्श कर पारती आगमन से वाक्य मध्यम डाकी पारती एवं चिंता करने मध्यम हृदय प्रत्यक्ष साक्षात्कार करती अभक्त मान परिप्रेक्षी में तनुवा मन भी शब्द गुड़िकर अर्थ हो अजित अर्थात अजय कथाटी को उल्लेख कर एवं सूचित करुच्चे जो मैंने भगवान श्रीकृष्ण प्रेमयी सेवार निजुक्त नुहति से शारीरिक बल वाक्य बल और मनोबल कौन सी द्वारा से परम तत्व को जय करती ना से समस्त चेष्टा सत्य भी परम तत्व से निकट में अप्राप्त हो रही जाती जीत अर्थात जय कथाटर परिप्रेक्षी में तनुवा मन भी शब्द गुड़िकर यही अर्थ निर्देश कर भगवान श्रीकृष्ण शुद्ध भक्त मैंने भगवान को काय मन वाक्य को जय कर भगवान श्रीकृष्ण काय को जय कर कारण से सर्वदा शुद्ध भक्त पक्ष अवलंबन करती श्रीकृष्ण वाक्य को जय कर कारण से सर्वदा निज भक्त महिमा कीर्तन करती श्रीकृष्ण मन को जय कर कारण से सब समय प्रेमित भक्त मान कथा चिंता करती श्री विश्वनाथ चक्रवर्ती ठाकुर तनुवा मन भी शब्द गुड़ को नमंत प्रणति निवेदन कथा परिप्रेक्षी में विश्लेषण करते भक्त मैंने काय मन वाक्य सर्वत भाव भगवान अप्राकृत घटनावल प्रति श्रद्धा संपन्न हो समस्त प्रसंगर पूर्ण सुजोग ग्रहण करती भगवत विषय प्रति प्रणति निवेदन समय हाथ मथा द्वारा भूमि स्पर्श करने मध्यम निज शरीर को निजुक्त करने उचित भगवत गीता श्रीमदभागवत पर अप्राकृत साहित्य ता सहित जो मैंने यही साहित्य प्रचार करती से समस्त भक्त मान जयगान कर निज निज वाक्य को निजुक्त करवा उचित एवं भगवान जयगान कर निज निज वाक्य को नियोजित करवा उचित सरी एवं भगवान अप्राकृत कथा श्रवण समय श्रद्धा निवेदन और आनंद अनुभव मध्यम निज मन को निजुक्त करवा उचित एक भाव में जो ऐकांतिक भक्त परमेश्वर भगवान श्रीकृष्ण संबंध में अल्प परिमाण दिव्य ज्ञान अर्जन कर जय करती एक भाव में भगवान निकट में नित्य जीवनपाई प्रकृत आलय भगवधाम को फेरी जा पारती ओम विष्णुपादाय कृष्ण पृष्ठाय भूतले श्रीमते भक्ति स्वरूप स्वामी निधि नामने नमो सद्भक्तमणये मणिपुर ध्रुवाय च प्रभुपाद रसद्वाणी प्रचार निरताय ते तेणु दशम स्कंध 14 अध्याय 3 श्लोक बहुत गुरुत्वपूर्ण। ଆପଣ କାଲି ଯେଉଁ ପ୍ରଶ୍ନ ପଚାରିଥିଲେ ଆପଣ ଲାଷ୍ଟ ରହିନଥିଲେ, ତେଣୁ ଆଜି ପ୍ରଥମେ ସେଇଟାକୁ ଉତ୍ତର ଦେଇଦେବା, ତାପରେ ଆପଣ ଏଇ ପାଞ୍ଚଟି ଅଜ୍ଞାନ ଥିଲା ଯେଉଁ ବ୍ରହ୍ମାଙ୍କର କ'ଣ କ'ଣ ସେଇଟା ସତ୍ୟମ ଅଜ୍ଞାନ ମହାପରାଧ ମକର ପରମିତି ବ୍ୟଞ୍ଜନ ଆହ ହର୍ଷ୍ୟତି। ଭଗବାନ ପାଖରେ ଅଜ୍ଞାନରୁ ଅପରାଧ କରିଦେଇଛନ୍ତି, ତେଣୁ ଏଇ ଯେଉଁ କହୁଛନ୍ତି ଗତ ଶ୍ଳୋକଟା ଆମେ ଆଲୋଚନା କରୁଛୁ। ହେ ଦେବ ଅଶ୍ୟାବି ବାଳଚେଷ୍ଟାମୟସ୍ୟ ପ୍ରକଟିତ ମୌଗ୍ଧସ୍ୟ ତବ ବପୁଷୋ ମହି ମହିମାନମ ଅବସେତୁ ଜ୍ଞାନ୍ତୁ ମେ ସେ ନ ଶକ୍ନୋମି। ପ୍ରଭୁ ଏ ପ୍ରଥମ ଅଜ୍ଞାନ, ପ୍ରଥମଟା ହେଉଛି କ'ଣ, ଆପଣଙ୍କର ଯେଉଁ ବାଳ ଚେଷ୍ଟା, ଛୋଟ ପିଲା ବାଳକ କୁମାର ବୟସର ପିଲା, ଏଇ ଯେଉଁ ଆପଣ ଯେଉଁ ମୁଗ୍ଧ ଭାବରେ ଯେଉଁ କାର୍ଯ୍ୟ କରୁଛନ୍ତି, ଆପଣଙ୍କ ଶରୀର ଯେଉଁଭଳି ଭାବରେ ସବୁ ଆପଣଙ୍କର ବର୍ଷାମାନଙ୍କୁ ଅନ୍ୱେଷଣ କରୁଛନ୍ତି, ସାଙ୍ଗ ବାଳକମାନଙ୍କୁ ଅନ୍ୱେଷଣ କରୁଛନ୍ତି, ଏଇ ଯେଉଁ ବାଳ ଚେଷ୍ଟା, ଏଇ ଯେଉଁ ମୁଗ୍ଧତା ଯେଉଁ ରହିଛନ୍ତି, ମୁଗ୍ଧ ହୋଇକି ରହୁଛନ୍ତି, ଏଇଟାକୁ ମୁଁ ଜାଣିବା ପାଇଁ ନ ଶେକେ, ମୁଁ ଶକ୍ୟ ନୁହଁ ଅଶକ୍ୟ, ଏ ଗୋଟିଏ ନମ୍ବର। ଦ୍ୱିତୀୟ ହେଉଛି କିମୁତ କୈଶୋରଳୀଳାସ୍ୟ ପ୍ରକଟିତ ମହାଚାତୁର୍ଯ୍ୟ ବପୁଷୋପି ମହି ଜ୍ଞାନ୍ତୁ ନେସେ। ଆଉ କୈଶୋରଳୀଳା କଥା କ'ଣ କହିବା, ସେଇଟା ମୁଁ ତ ବୁଝିପାରିବି ନାହିଁ। ଦ୍ୱିତୀୟ ନମ୍ବର ଅଜ୍ଞାନ। ତୃତୀୟ ହେଉଛି ତବ ଆତ୍ମନ ମନସୋ ଯାହା ସୁଖାନୁଭୂତି ତସ୍ୟା ନିରତିଶୟ ସ୍ୱାନନ୍ଦମୟ କି। ଆପଣଙ୍କର ଆତ୍ମାରେ ଆପଣଙ୍କ ମନରେ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି, ସେ ଯେଉଁ ଆନନ୍ଦ ବସ୍ତ୍ରଧାରଣ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେଇଟା କିଭଳି ଭାବରେ ଯାଦୃଶ୍ୟ ସୁଖମ ଅନୁଭବ ଅଛି ତସ୍ୟତି ଅର୍ଥ, ସେ ସେଇଟାକୁ ମୁଁ ଜାଣିପାରୁନାହିଁ। ତଥା ତ୍ୱତ୍ସହ ଚରଣାମପି ତ୍ୱତ୍ସହ ଚରଣାମପି ମନ ସୁଖାନୁଭୂତେ ମହି ଜ୍ଞାନ୍ତୁ ନେସେ। ତେଣୁ ଆପଣଙ୍କର ଏ ଯେଉଁ ଚରଣାମପି ମନ, ଆପଣଙ୍କର ମନ ମଧ୍ୟ ଯେଉଁ ସୁଖ ଅନୁଭୂତି ପ୍ରାପ୍ତ ହେଉଛନ୍ତି, ସେଇଟାକୁ ମୁଁ ମଧ୍ୟ ଜାଣିପାରୁନାହିଁ। ଚତୁର୍ଥ ଜ୍ଞାନ କିମୁତ ସାକ୍ଷାତ ତବେବ ଅନ୍ତରେଣ ପ୍ରତ୍ୟାହୃତ୍ୟା ଅନ୍ତର୍ବଶୀ କୃତ ନା ବି ମନସା। ଆଉ ଆପଣଙ୍କର ଯେଉଁ ମନ ଭିତରେ ପ୍ରତ୍ୟେକତା ଯେଉଁ ଆପଣଙ୍କର ମନଟାକୁ ସେମାନେ ଅଧିକରଣ ବସି କରିଦେଇଛନ୍ତି, ସେ ମନ କଥା ମୁଁ କ'ଣ କହିବି। ସ୍ଥିରେଣ ତଥା କୁଓ ବ୍ରହ୍ମାବ୍ୟହମ ନେସେ କିମୁଦାନ୍ୟ ଏଠି କୌମୁଦ ପଞ୍ଚକ, ଏ ପାଞ୍ଚଟି କାରଣ ରହିଛି। ପାଞ୍ଚଟି କାରଣରେ ଏଟାକୁ ଆମେ ବୁଝିପାରୁନି, ବାଳ ଚେଷ୍ଟା ବୁଝିପାରୁନି, କୈଶୋର କଥା କ'ଣ କହିବା, ଏବଂ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇଟା କି ଆନନ୍ଦ, ଆପଣ ସାଙ୍ଗ ବାଳକମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇଟା କି ଆନନ୍ଦ, ଆପଣ ମନର କଥା କିଭଳି ଭାବରେ ଅନୁଭୂତି ରହିଛି, ସେ କିଭଳି ଭାବରେ ରହିଛି, ଏଇଭଳି ଭାବରେ ବିଶ୍ୱନାଥ ଚତୁର୍ଥ ଠାକୁର ଏ ପାଞ୍ଚଟି ଅଜ୍ଞାନତା ବୋଲି କହିଛନ୍ତି, ସେ ଜାଣିପାରୁନାହାନ୍ତି। ତେଣୁ ବର୍ତ୍ତମାନ ଶ୍ଳୋକରେ ସେ କହୁଛନ୍ତି ଯେ ଯଦି ଭଗବାନ ପଚାରିବେ, ଭଗବାନ ଯେଉଁ କରୁଛନ୍ତି ବ୍ରହ୍ମା ଯେଉଁ ସ୍ତୁତି କରୁଛନ୍ତି, ସିଏ ମଧ୍ୟ ଚିନ୍ତା କରୁଛେ ଭଗବାନ କ'ଣ, ଯେଉଁ ଏଇଟା କଥା କହିଲି ଭଗବାନ କ'ଣ ଭାବିବେ। ଆମେ ବି କହୁଛୁ ନା, ଆମେ କଥା ହେଉଛୁ, ମୁଁ ଆପଣ ଗୋଟେ କଥା କହିଲି, ଆପଣ କ'ଣ ଚିନ୍ତା କରିବେ, ମୁଁ ବି ଜାଣିପାରୁଛି ନା, ଆପଣ ଯଦି ଗାଳି ଦେବି ଆପଣ କ'ଣ ଭାବିବେ ମୁଁ ଜାଣିନି, ଆପଣ ରାଗ ଆସିବେ କ୍ରୋଧ ଆସିବେ ନିଶ୍ଚିତ ଭାବରେ। ଭାବର କଥା ହେଉଛି, ଭାବର ଆଦାନ ପ୍ରଦାନ ହେଉଛି ନା। ଭାଗବତ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ବହୁତ ଅର୍ଥ ରହିଛି। ତେଣୁ ଯଦି ଜଣେ କହିବେ, ଭଗବାନ ଯଦି ପଚାରିବେ, ତାହେଲେ ମୋତେ ନ ଜାଣିକିରି ତାହେଲେ ମୃତ୍ୟୁକୁ କେମିତି ଜଣେ ପାର ହେଇପାରିବ, ତମେ ତ କହୁଛ ତମେ କିଛି ଜାଣିପାରୁନ, ତମେ ତ ଜାଣିପାରୁନ, ଆଉ ଅନ୍ୟମାନଙ୍କ କଥା ଆଉ କ'ଣ କହିବା, ଆଉ ମୃତ୍ୟୁକୁ କେମିତି ପାର ହେବେ। ପ୍ରଭୁ ଅଜ୍ଞାନ ଲୋକ କଥନ ସଂସାର, କେମିତି ସଂସାର କରିବେ, ସେଥିପାଇଁ ଏଇଟା କୁହାଯାଉଛି ଜ୍ଞାନୀ ପ୍ରୟାସ ଉଦପାସ୍ୟ। ସାଧାରଣତଃ ଯେଉଁମାନେ ଜ୍ଞାନୀ, ଜ୍ଞାନୀମାନେ ସେମାନେ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତି, ଏ ଗୋଟେ ମାଧ୍ୟମ ଜ୍ଞାନ, ଜ୍ଞାନ ମାର୍ଗ ଗୋଟେ ରହିଛି, ଜ୍ଞାନ ମାର୍ଗ ସର୍ବକର୍ମା କୂଳପାର୍ଥ ଜ୍ଞାନୀ ପରିସମାପ୍ତି। ବେଦରେ ତିନୋଟି କାଣ୍ଡ ରହିଛି, ଯେଉଁ କର୍ମକାଣ୍ଡ, ଜ୍ଞାନ କାଣ୍ଡ ଆଉ ଗୋଟେ ହେଉଛି ଉପାସନା କାଣ୍ଡ। ତେଣୁ ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ କହିଛନ୍ତି ଯେ କର୍ମକାଣ୍ଡ ଜ୍ଞାନ କାଣ୍ଡ କେବଳ ବିଶ୍ୱର କାଣ୍ଡ ଅମୃତ ପ୍ରଣତା ସେ ବେଦ ରଚନା କରିକି ସୁଖ ଶାନ୍ତି ପ୍ରାପ୍ତ ହେଇପାରିଲେ ନାହିଁ, ଆଉ ବେଦ ପଢ଼ିକିରି କ'ଣ ଶାନ୍ତି ପ୍ରାପ୍ତ ପାଇବେ ସେମାନେ? କିନ୍ତୁ ଯାହା ହଉ ବେଦ ପଢ଼ିକିରି ଯେତେବେଳେ ସେମାନେ ଦେଖନ୍ତି ଏ ଯେଉଁ କର୍ମକାଣ୍ଡ ଧାରା ବିଷୟରେ ବର୍ଣ୍ଣନା କରାଯାଇଛି ସେଥିରେ ସେମାନେ ଆକୃଷ୍ଟ ହେଇଯାଆନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଜାମିମାନ ପୁଷ୍ପିତାନ ବାଚନ ପ୍ରବଦନ୍ତି ଅଭିପସ୍ଥିତ। ଯେଉଁମାନେ ବୁଦ୍ଧିମାନ ହୁଅନ୍ତି, ଯଦିଓ ବେଦ କହିଲେ ଜ୍ଞାନ କିନ୍ତୁ ବେଦ ଅଧ୍ୟୟନ କଲେ ମଧ୍ୟ ସେମାନେ ପ୍ରକୃତ ଜ୍ଞାନକୁ ପ୍ରାପ୍ତ ହୋଇପାରନ୍ତି ନାହିଁ। କ'ଣ ଯେଉଁ କହିଲେ ଜାମିମାନ ପୁଷ୍ପିତାନ ବାଚନ, ଯେଉଁ ବେଦରେ କର୍ମକାଣ୍ଡ ଧାରା ରହିଛି ତ୍ରୈଭିଲିଆ ମାନ ସୋମପା ଭୂତ ପାପା ଯଜ୍ଞ ରିଷ୍ଟା ସୁବର୍ତ୍ତି ପ୍ରାର୍ଥନ୍ତି, ଏ ଯେଉଁ କ'ଣ ସାମବେଦ ଅଥର୍ବେଦ ଯଦୁର୍ବେଦ ସାମ ଋଗ୍ବେଦ ସାମବେଦ ଯଦୁର୍ବେଦ ଏଇ ତିନୋଟି ବେଦରେ ଏ କର୍ମକାଣ୍ଡ ଧାରା ବର୍ଣ୍ଣନା କରାଯାଇଛି। ସୋମପା ଏଇ ସୋମ ଯଜ୍ଞ ଯେଉଁ ରହିଛି ସୋମପାନ କରିବେ, ସେ ଯଜ୍ଞ ମାଧ୍ୟମରେ ସୋମପାନ କଲେ କ'ଣ ହେବ ନା ପୁତ ପାପା ସେମାନେ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହେଇଯିବେ, ପୁଣ୍ୟ ପୁଣ୍ୟ ମହାସାହାଯ୍ୟ ପୁଣ୍ୟ ପ୍ରାପ୍ତ ହେବେ, ତେଣୁ ସେମାନେ ଉନ୍ନତ ଲୋକକୁ ଯାଆନ୍ତି, ସ୍ୱର୍ଗ ଲୋକ ଇତ୍ୟାଦି ଉନ୍ନତ ଲୋକକୁ ଯାଆନ୍ତି। ତେଣୁ ସେମାନେ ଭାବନ୍ତି ଭଗବତ ଗୀତାରେ ଭଗବାନ କହୁଛନ୍ତି ଜାମିମାନ ପୁଷ୍ପିତାଙ୍କ ବାଚ, ଏ ବେଦରେ ଏଇଟା ହେଉଛି ସବୁ ସାର ଜିନିଷ ହେଉଛି ଏଇଟା ପୁଷ୍ପିତାଙ୍କ ବାଚ ଆକର୍ଷିତ ହେଇଯାନ୍ତି, ଉନ୍ନତ ଲୋକକୁ ଯିବେ ପୁଷ୍ପିତାଙ୍କ ବାଚ ପ୍ରବଦନ୍ତି ଅଭିପସ୍ଥିତ, ତାଙ୍କର ବୁଦ୍ଧି ହେଇନି ସେମାନେ ଅଜ୍ଞାନୀ, କିନ୍ତୁ ଏତିକି ଜ୍ଞାନ ସେମାନେ ପ୍ରାପ୍ତ ହେଲେ ଯେ ଏଇ ଉନ୍ନତ ଲୋକକୁ ଗଲେ ବହୁତ ଆନନ୍ଦ ରହିଛି ପ୍ରବଦନ୍ତି ଅଭିପସ୍ଥିତ। ବେଦ ବାଦରତା ସେମାନେ ବେଦ ଅଧ୍ୟୟନ କରିକି ମଧ୍ୟ ବେଦର ଅର୍ଥକୁ ବୁଝିପାରନ୍ତି ନାହିଁ, କିନ୍ତୁ ଆଉ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ବିପଶ୍ଚିତ ଯେଉଁମାନେ ସେମାନେ ଜ୍ଞାନକାଣ୍ଡକୁ ଅନ୍ୱେଷଣ କରନ୍ତି, ଜ୍ଞାନ ମାଧ୍ୟମରେ ସର୍ବକର୍ମା କ୍ଷୀଳପାର୍ଥ ଜ୍ଞାନୀ ପରିସମାପତି କର୍ମ ଯେଉଁଠି ଶେଷ ହେଇଯାଇଛି ଜ୍ଞାନ ଆରମ୍ଭ ହେବ, କର୍ମ ମାର୍ଗ ଆଉ ଯେଉଁ ଜ୍ଞାନ ମାର୍ଗ, ଜ୍ଞାନ ମାର୍ଗରେ ଅନ୍ୱେଷଣ କରନ୍ତି ସେମାନେ ଭଗବାନ ଜାଣିବାକୁ ଚାହାନ୍ତି। ଜ୍ଞାନ ମାର୍ଗରେ ଅନ୍ୱେଷଣ କଲେ ମଧ୍ୟ ସେମାନେ ଭଗବାନ ବୁଝିପାରନ୍ତି ନାହିଁ, ଭଗବାନଙ୍କର ଗୋଟିଏ ଅଂଶ ବ୍ରହ୍ମକୁ ସେମାନେ ଜାଣନ୍ତି, ଯେତିକି ଜାଣନ୍ତି ଆଉ ଅଧିକ ଜାଣିପାରନ୍ତି ନାହିଁ। ଜ୍ଞାନ ମାର୍ଗରେ ଆମର ଆଚାର୍ଯ୍ୟମାନେ କହନ୍ତି ଜ୍ଞାନ ମାର୍ଗୀ ମାନେ ଯେଉଁମାନେ ସେମାନେ ଜ୍ଞାନ ଅନ୍ୱେଷଣ କରି ମହୁବତରର ସନ୍ଧାନ ପାଆନ୍ତି, ଗୋଟେ ଉଦାହରଣ ମହୁବତର ଯେଉଁ ମିଠା ରହିଛି ଅମୃତର ବା ମହୁପତ୍ରର ସନ୍ଧାନ ପାଇଯାଆନ୍ତି, ଓ ଏଇଠି ମହୁପତ୍ର ରହିଯାଇଛି, କିନ୍ତୁ ସେ ମହୁଟା କେମିତି ଆସ୍ୱାଦନ କରିବାକୁ ପଡ଼ିବ ସେଇଟା ଜାଣିପାରନ୍ତି ନାହିଁ। ମହୁପତ୍ର ଠିପି ଖୋଲିଲେ ସିନା ମହୁଟା ଇଏ କରିବେ, ଖାଲି ବାହାରେ ବୋତଲକୁ ଚାଖିଲେ ବା ଆସ୍ୱାଦନ କଲେ କ'ଣ ତା'ର ମୂଲ୍ୟ ରସ ଅଛି? ଜ୍ଞାନୀମାନେ ସେଇଭଳି ଭାବରେ ଜ୍ଞାନମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି, କ୍ଲେଶ ଦିଗତର ସ୍ଥେସା ବୋଲି କୁହାଯାଇଛି, ବହୁତ କଷ୍ଟ ସ୍ୱୀକାର କରି ବହୁତ କଷ୍ଟରେ ସେମାନେ ଯଦିଓ ଏ ଭୌତିକ ଜଗତରୁ ମୁକ୍ତି ହୁଅନ୍ତି, କିନ୍ତୁ ସେମାନେ ଯେଉଁ ବ୍ରହ୍ମ ଲୋକକୁ ଉନ୍ନୀତ ହୁଅନ୍ତି ସେଠି ମଧ୍ୟ ତାଙ୍କର ପତନ ହେଇଯାଏ। ବ୍ରହ୍ମା ଏକଥା ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ଯେ ନିଆରେ ବିନ୍ଦାକ୍ଷ ବିମୁକ୍ତ ମାନିନ ତୋଇ ଅସ୍ତ ଭାବ ଅବିଶୁଦ୍ଧ ବୁଦ୍ଧେୟ ଆରୁହେ କୁଚ୍ଛେଣ ପରମ ପଦମ ତଥା ପତନ୍ତି ଅଧ ଅନାଥ ଦୁଷ୍ମ ତନ୍ଦ୍ରୟ, ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ତେଣୁ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନଥିବା ହେତୁ ସେମାନେ ଯଦିଓ ବହୁତ ଉନ୍ନତ ଲୋକକୁ ଯାଆନ୍ତି କିନ୍ତୁ ସେଠି ମଧ୍ୟ ତାଙ୍କର ପତନ ହେଇଯାଏ। କାହିଁକି ନା ସେ ଯେଉଁ ସେଠି ଯେଉଁ ଆନନ୍ଦ ରହିଛି, ଯେମିତି ଉଦାହରଣ ଦିଆଯାଏ, ତୁମକୁ ସବୁ ଦିଆଯିବ, ଆପଣଙ୍କୁ ସବୁ ଦିଆଯିବ, ସବୁ ପ୍ରକାର ଯାହା ଚାହିଁବେ ତାହା ଦିଆଯିବ, ଗୋଟେ କୋଠରୀ ଭିତରେ ବନ୍ଦ କରିଦିଆଯିବ, ସେ ଆନନ୍ଦ ପ୍ରାପ୍ତ ହୋଇପାରିଛି ନା ନା ମୁଁ ଏଠୁ ପଳେଇବି ମୋର କିଛି ନ ମିଳିବ ଅଛି। ଜେଲ ମାନଙ୍କୁ ଯେଉଁମାନେ ବନ୍ଦୀ ରହିଛନ୍ତି, ରାଜନୈତିକ ବନ୍ଦୀ, ତାଙ୍କୁ ସବୁ ପ୍ରକାର ସୁବିଧା ଦିଆଯାଉଛି ନା, ଯଦି ହେଲେ ବି ସେମାନେ ବନ୍ଦୀ ହୋଇକି ରହିଛନ୍ତି, ରେଷ୍ଟ୍ରିକ୍ସନ୍ ସବୁ ରହିଛି। ସେଇଭଳି ଭାବରେ ଜ୍ଞାନ ମାଧ୍ୟମରେ ଯଦିଓ ସେମାନେ ସବୁ ଯେଉଁ ଜ୍ଞାନ ଭଗବାନଙ୍କର ଯେଉଁ ବ୍ରହ୍ମ ବୃତ୍ତି ରହିଛି ସେ ପର୍ଯ୍ୟନ୍ତ ଯାଆନ୍ତି, ସେଠି ମଧ୍ୟ ତାଙ୍କର ପତନ ହୋଇଯାଏ। ପ୍ରଭୁପାଦ ମହାପ୍ରଭୁ ଉଦାହରଣ ଦେଇଛନ୍ତି ଯେଭଳି ଭାବରେ ବିଭିନ୍ନ ସନ୍ନ୍ୟାସୀମାନେ, ବିଶେଷ ଭାବରେ ମାୟାବାଦୀ ସନ୍ନ୍ୟାସୀ, ସେମାନେ କହନ୍ତି ସେମାନେ ଏଇ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଆଉ ଈଶ୍ୱର ଭଗବାନ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏଇଟା ସେମାନେ ଜାଣନ୍ତି। ତେଣୁ ଜଗତକୁ ତ୍ୟାଗ କରିକି ସେମାନେ ବ୍ରହ୍ମଚିନ୍ତନ କରନ୍ତି, କିନ୍ତୁ ବ୍ରହ୍ମଚିନ୍ତନରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ସେମାନେ ପୁଣି ସମାଜ ଭିତରେ ଆସି ତଥାଗତ ଯେଉଁ ଲୋକହିତକର କାର୍ଯ୍ୟ ସବୁ ରହିଛି, ରୋଗୀର ସେବା କରିବା, ଯେଉଁମାନେ ଆର୍ଥିକ ଅଛନ୍ତି ତାଙ୍କୁ ଯଦି ସାହାଯ୍ୟ କରିବା, ଏହିସବୁ ଯେଉଁ କାର୍ଯ୍ୟ, ଏହିସବୁ ଜନହିତକର କାର୍ଯ୍ୟରେ ସେମାନେ ଲିପ୍ତ ରୁହନ୍ତି, କାରଣ ବ୍ରହ୍ମଚିନ୍ତନରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ଏହି ଜ୍ଞାନ ମାଧ୍ୟମରେ କେହି ଭଗବାନଙ୍କୁ ଜାଣିପାରିବେ ନାହିଁ, ଏଇଟା କହୁଛନ୍ତି। କାରଣ ବ୍ରହ୍ମାଙ୍କ ନିଜର ଅନୁଭୂତି ରହିଛି, ବ୍ରହ୍ମା ବହୁତ କାଳ ପର୍ଯ୍ୟନ୍ତ ଚେଷ୍ଟା କଲେ, ଅନ୍ୱେଷଣ କଲେ, କେଉଁଠୁ ସେ ଆସିଛନ୍ତି ଜାଣିପାରିଲେ ନାହିଁ। ତାପରେ ସେ ଯେତେବେଳେ ଭାଗବତ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଶ୍ରବଣ କଲେ ଦୁଇଟି ଶବ୍ଦ ତ ଏବଂ ପ ଦୁଇଥର ଲେଖା ଶୁଣିଲେ, ତାପରେ ସେ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ। ତେଣୁ ସେ କଥା ସେ କହୁଛନ୍ତି ବର୍ତ୍ତମାନ, ଜ୍ଞାନୀ ପ୍ରୟାସ ମୋଦପାସ୍ୟ, ଜ୍ଞାନ ଜ୍ଞାନ ଦ୍ୱାରା ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା ତ୍ୟାଗ କରିବାକୁ ପଡ଼ିବ। ତାହେଲେ କ'ଣ କରିବା ଆମେ, ଆଉ କିଛି କରିବାନି ନା କରିବା କ'ଣ ନା, ନମନ୍ତ ଏବ ବିନମ୍ର ଭାବରେ ଜୀବନ୍ତି, ଏଇଭଳି ଭାବରେ ଯଦି ସେମାନେ ଜୀବନ ଧାରଣ କରିବେ, ସଂକରିତାନ ସତ୍, ଭଗବାନ ହେଉଛନ୍ତି ସତ୍, ବା ଭଗବାନଙ୍କ ବର୍ତ୍ତମାନ ମଧ୍ୟ ସତାଙ୍ଗ ବୋଲି କୁହାଯାଉଛି, ତାଙ୍କ ମୁଖରୁ ବା ଭଗବାନ ମୁଖରୁ ଯେଉଁ କଥା ସବୁ ରହିଛି, ମୁଖରିତାନ ଭଗବାନ ମୁଖରୁ ଯେଉଁ କଥା ଆସୁଛି, ବା ଭଗବାନଙ୍କର ଭକ୍ତମାନେ ସେଇ କଥାକୁ କହୁଛନ୍ତି, ସମ୍ମୁଖରିତା ଭଗବଦୀୟ ବାର୍ତ୍ତା, ଭଗବାନଙ୍କର କଥା ବାର୍ତ୍ତା, ଭଗବାନ ସେ ଏ ନ୍ୟୁଜ୍ଟାକୁ ଶୁଣିବା ପାଇଁ ଲୋକମାନେ ତ ଜାଣିତ ନାହାନ୍ତି, ଆଉ କ'ଣ କହିବେ, ଏ ନ୍ୟୁଜ୍ ଶୁଣିବା ପାଇଁ ଲୋକମାନଙ୍କର ଆଗ୍ରହ ନାହିଁ। ବାର୍ତ୍ତା ସମ୍ବାଦପତ୍ରରେ ଯେଉଁ ବିଭିନ୍ନ ପ୍ରକାର ବାର୍ତ୍ତା ମିଳୁଛି, ସେଇ ବାର୍ତ୍ତାକୁ ଶୁଣିବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି, କିନ୍ତୁ ଭଗବାନ ଯେଉଁ ବାର୍ତ୍ତା ଦେଉଛନ୍ତି, ବୈକୁଣ୍ଠ ଲୋକର ବାର୍ତ୍ତା, ବୈକୁଣ୍ଠ ଲୋକର ନ୍ୟୁଜ୍, ସେଇଟାକୁ ଶୁଣିବା ପାଇଁ ଲୋକମାନଙ୍କର ଆଗ୍ରହ ନାହିଁ, ଧାରଣା ନାହିଁ, କିଛି ଏସବୁ ନାହିଁ, ସେମାନେ ଜାଣିପାରୁନାହାନ୍ତି। ସମ୍ମୁଖରେ ତ ଭଗବତୀ ବାର୍ତ୍ତା, ଭଗବାନଙ୍କ ବାର୍ତ୍ତା, ଭଗବାନ ସମ୍ବନ୍ଧୀୟ ଭଗବତ ଧାମ, ଭଗବତ ସମ୍ବନ୍ଧୀୟ ସବୁ କିଛି ପ୍ରାକୃତ ଜଗତର ବାର୍ତ୍ତା ସବୁ ରହିଛି। ସେହି ବାର୍ତ୍ତାକୁ ଯଦି ଆମେ ଶ୍ରବଣ କରିବା, କ'ଣ ହେବ ନା, ସ୍ଥାନ ସ୍ଥିତା, ସେ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, ବର୍ଣ୍ଣାଶ୍ରମ ଧର୍ମ ବା ଯେକୌଣସି ବର୍ଣ୍ଣାଶ୍ରମ ଧର୍ମ ତ ଆଜିକାଲି ଲୋପ ପାଇଗଲାଣି, ତେଣୁ ଯାହା ବି ହେଉ ସେ ଯେଉଁ ସ୍ଥିତିରେ ଅଛନ୍ତି, ସେ ସ୍ଥାନ ସ୍ଥିତ ସେହି ସ୍ଥାନରେ ରହିବେ, ସ୍ଥାନକୁ ପରିବର୍ତ୍ତନ କରିବା ଦରକାର ନାହିଁ। କେବଳ କ'ଣ କରିବେ ନା, ତନୁବାନ ମନୋଭି, ଭଗବାନଙ୍କର ଯେଉଁ ବାର୍ତ୍ତା ରହିଛି, ଭଗବାନଙ୍କ ଯେଉଁ କଥା ରହିଛି, କାୟ ମନ ବାକ୍ୟରେ ତନୁବାନ ମନୋଭି, ଯେ ପ୍ରାୟସୁ ଜିତୁ ଜିତୁ, ସେମାନେ ଶ୍ରୁତିଗତାନ ସ୍ଥାନେ ଜୀବନ୍ତ ସ୍ୱର୍ଣ୍ଣ ଭଗବତୀ ବାର୍ତ୍ତାମ ସ୍ଥାନେ ସ୍ଥିତ ଶ୍ରୁତିଗତାନ, ଶ୍ରୁତିଗତାନ କହିଲେ ଶ୍ରବଣ କରିବେ, କର୍ଣ୍ଣ କର୍ଣ୍ଣ ଇନ୍ଦ୍ରିୟ ଭଗବାନଙ୍କୁ ଦେଇଛନ୍ତି ଶ୍ରବଣ କରିବା ପାଇଁ ଦେଇଛନ୍ତି, ଏ ଭଗବାନ କଥା ଶ୍ରବଣ କରିବା ପାଇଁ ଦେଇଛନ୍ତି। ଭଗବାନ କଥା ଯେଉଁଠି ସେଇଠି ଶ୍ରବଣ କରିବା ପାଇଁ ନୁହଁ, ସମ୍ମୁଖରିତାମ ସମ୍ମୁଖରିତାମ ଭଗବାନଙ୍କର ଭକ୍ତଙ୍କ ମୁଖରୁ ଏହି କଥା ଶ୍ରବଣ କରିବା ପାଇଁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି। ସେମାନେ ଭଗବତୀ ବାର୍ତ୍ତା ଭଗବାନ କଥା ଯଦି ଆମେ ଶୁଣିବା, କ'ଣ ହେବ ନା, ସେ ତାଙ୍କର ସ୍ଥାନ ପରିବର୍ତ୍ତନ କରିବା ଦରକାର ନାହିଁ, କାୟ ମନ ବାକ୍ୟରେ ଶ୍ରବଣ କରିବେ, କିଭଳି କର୍ଣ୍ଣ ଦ୍ୱାରା ତ ଆମେ ଶ୍ରବଣ କରିବା, ପୁଣି କାୟ ମନ ବାକ୍ୟ କ'ଣ ନା, କାୟ ମନ ବାକ୍ୟ ମଧ୍ୟ ଏହି ଶ୍ରବଣରେ ଆମେ ଏହି କାୟ ମନ ବାକ୍ୟକୁ ବ୍ୟବହାର କରିପାରିବା, ଶରୀର ଦ୍ୱାରା ପ୍ରଣାମ କରିବା, ଭାଗବତ କଥା ଭଗବତ ବକ୍ତା ଆଙ୍କୁ ପ୍ରଣାମ କରିବା, ଇଏ ହେଉଛି କାୟ ଦ୍ୱାରା ଶରୀର ଦ୍ୱାରା ଆମେ ଏହି ଶ୍ରବଣ କରିବା ମାନେ ଏଇଭଳି ଭାବରେ ନିଜକୁ ସମର୍ପିତ କରିବା, ପ୍ରଣାମ କରିବା ମାନେ ସମର୍ପିତ କରିବା, ସମର୍ପିତ ନ କଲେ ଆମେ କ'ଣ ବୁଝିପାରିବା। ମନ ଦ୍ୱାରା ଯାହା ଶୁଣିବା ସେଟାକୁ ଚିନ୍ତନ କରିବା, ଏଇ ଯେଉଁ କଥା ସବୁ ଭଗବାନ ବାର୍ତ୍ତା ସବୁ ରହିଛି ମନରେ, ଆମ ମନ ହଜାର କଥା ଚିନ୍ତା କରୁଛି। ଅର୍ଜୁନ ପଚାରିଲେ ପ୍ରଭୁ ମୁଁ ମନକୁ କେମିତି ଆପଣଙ୍କର ଚିନ୍ତାରେ ଲଗେଇ ପାରିବି, ମନକୁ ଆପଣ କେମିତି କେସୁ କେସୁ ତ ଭାବୁଛୁ ଚିନ୍ତୁଛି ଭଗବାନ ମାୟା, ଭଗବତା ଦଶମ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି କେମିତି ମୁଁ ମନକୁ ଆପଣଙ୍କ ଚିନ୍ତାରେ ଲଗେଇବି। ତେଣୁ ଭଗବାନ ତାଙ୍କର ବିଭୂତି ଯୋଗ ବିଷୟରେ କହିଲେ ଯାହା ଆମେ ଦେଖୁଛେ ସବୁକିଛି ହେଉଛି ଭଗବାନଙ୍କର, ଯାହା ଦେଖୁଛେ ସବୁକିଛି, ଯାହା ଭୂମି ଜଳ ଅଗ୍ନି ବାୟୁ ଆକାଶ ପାଞ୍ଚଟି ତତ୍ତ୍ୱ ରହିଛି ଭୌତିକ ଜଗତରେ, ଏସବୁ ଭଗବାନଙ୍କର ଶକ୍ତି। ଏବଂ ତାକୁ ଯଦି ପୁଣି ବିସ୍ତାର କରାଯିବ, ଭଗବାନଙ୍କ ବିଭୂତି ରହିଛି, ବିଭିନ୍ନ ପ୍ରକାର ବିଭୂତି ରହିଛି, ରସ ମତ୍ସ୍ୟ କମିତେ ଇତ୍ୟାଦି, ଜଳର ହେଉଛି ରସ ଇତ୍ୟାଦି ସପ୍ତମ ଅଧ୍ୟାୟରେ ଅନନ୍ତ ଭଗବାନ କହିଛନ୍ତି। ବେଦନାଙ୍କ ସାମ ବେଦସ୍ମି, ବେଦମାନଙ୍କ ପ୍ରତି ମୁଁ ସାମ ବେଦ, ରୁଦ୍ରାଣ ଶଙ୍କରସ୍ତାସ୍ମି, ସବୁ ଯେତେ ଯାହା ସବୁ ରହିଛି ଶକ୍ତି ରହିଛନ୍ତି, ଯେତେ ସବୁ ବିଭୂତି ସବୁ ରହିଛନ୍ତି, ସବୁ ଭଗବାନଙ୍କର ବିଭୂତି। ମନକୁ ସବୈ ମନ କୃଷ୍ଣ ପଦାର ବିନ୍ଦୟ, ଭଗବାନ ପାଦପଦ୍ମରେ କେମିତି ଲଗେଇବା, ଆମେ ସିନା ଜାଣିଲେ ହଁ ଏସବୁ ଭଗବାନଙ୍କର ସମ୍ପର୍କିତ, ତାହେଲେ ସିନା ମନ ଲାଗିବ ଭଗବାନ ପାଦପଦ୍ମରେ, ନହେଲେ ତ ଭୌତିକ ଚିନ୍ତା ଆସିବ। ତେଣୁ ଏହିଭଳି ଭାବରେ ମନଟାକୁ ବ୍ୟବହାର କରିବା, ଏବଂ ବାକ୍ୟ ଦ୍ୱାରା କେମିତି କଥା କେମିତି ଶ୍ରବଣ କରିବା ନା, ବାକ୍ୟ ଦ୍ୱାରା ତାଙ୍କର ଯେଉଁମାନେ କଥାକାରଙ୍କର ଅନୁମୋଦନ କରିବା ବା ତାଙ୍କୁ ଜୟକାର କରିବା, ଜୟଧ୍ୱନି ଦେବା, ଏହିଭଳି ଭାବରେ କାୟ ମନ ବାକ୍ୟ ବ୍ୟବହାର କରି ଶ୍ରବଣ କରିବା। ତାନେ ସୀତା ସୁତିଗତା ତନୁବାନ ମନ ବି ଯେ ପ୍ରାୟସ ଜିତୁ, ଯେ ଯେଉଁମାନେ ଏହିଭଳି ଭାବରେ କରନ୍ତି, ପ୍ରାୟସ ଶବ୍ଦ କାହିଁକି ବ୍ୟବହାର କରାଯାଇଛି ନା, ପ୍ରାୟସ କହିଲେ ଯେଉଁମାନେ ଭଗବାନ ଭକ୍ତ ସେମାନେ ପ୍ରାୟ ନୀରବ ହୁଅନ୍ତି, ପ୍ରାୟ ମୌନଶିଳା ଅପି ମୁଖରିତା, ଜଣେ ଆଚାର୍ଯ୍ୟ କହୁଛନ୍ତି ସେମାନେ ଅଯଥା କଥା କୁହନ୍ତି ନାହିଁ, କେବଳ ଭଗବାନ ବିଷୟରେ ହିଁ କୁହନ୍ତି, ଅନ୍ୟ କଥା କିଛି କୁହନ୍ତି ନାହିଁ। ଯେମିତି ଆରମ୍ଭରେ ଭାଗବତ ଆରମ୍ଭରେ କୁହାଯାଇଛି ହଜାର ହଜାର କଥା ରହିଛି, କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ଶୁଣିବା ପାଇଁ ବା କହିବା ପାଇଁ ଲୋକ ଖୁବ୍ କ୍ୱଚିତ ରହିଛନ୍ତି। ତେଣୁ ଏଇ ଯେଉଁମାନେ ଭଗବାନ ଭକ୍ତ ସେମାନେ ତାଙ୍କର ଯେଉଁ ଶକ୍ତି ରହିଛି କଥା କହିବାର, ଯେଉଁ ଶକ୍ତି ରହିଛି ବାଚ ବେଗମ, ବାଚଟା ହେଉଛି ଗୋଟେ ବେଗ ଭଳି କହିବା ପାଇଁ ସମସ୍ତେ ତା ସବୁ ପଶୁପକ୍ଷୀଠୁ ଆରମ୍ଭ କରି ସମସ୍ତେ ବାଚର ବେଗ ରହିଛି, ଛଅଟି ବେଗ ଆମର ରହିଛି ନା, ବାଚ ବେଗମ ମନସା, ବାଚ କହିବାର ବେଗ ସମସ୍ତଙ୍କର ରହିଛି, କଥାଟା ଜୁହା, ଜୁହା ଦ୍ୱାରା ଆମେ କଥା କହୁଛେ, ଜୁହା ଦ୍ୱାରା ଗୋଟେ ଏଭଳି ଇନ୍ଦ୍ରିୟ ଦୁଇଟି କାର୍ଯ୍ୟ କରୁଛି, କଥା କହୁଛି ଏବଂ ରସ ରସ ଆସ୍ୱାଦନ କରୁଛି, ଦୁଇ ପ୍ରକାର ବ୍ୟବହାର ହେଉଛି ଜୁହାଟା। ତେଣୁ ଜୁହା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଜୁହା, ତେଣୁ ଏ ଜୁହାର ବେଗ ରହିଛି, ଦୁଇ ପ୍ରକାର ବେଗ ରହିଛି, କଥା କହିବାର ବେଗ ରହିଛି, କଥାକୁ କେହି କଣ୍ଟ୍ରୋଲ କରିପାରନ୍ତି ନାହିଁ, କଥା ଚାଲିଥିବ, କଥା ଅଜସ୍ର କଥା ଚାଲିଥିବ, ଶତବ୍ୟାଧନ ରାଜନ୍ଦ୍ର ନୁଣାଶନ୍ତି ସହସ୍ର ସହ, ହଁ ହଜାର ହଜାର କଥା ରହିଛି ଚାଲିଥିବ। ଲୋକମାନେ ସକାଳୁ ଉଠିଲେ ଟିଭି ଲଗେଇଦେଲେ, ରେଡ଼ିଓ ଲଗେଇଦେଲେ, ଆଜିକାଲି ତ ଟିଭି ଲାଗିଛି, ନ୍ୟୁଜ୍ ଯୁଆଡ଼େ ଯିବେ ସବୁଠି ଚାଲିଥିବ, ଗୀତ ଚାଲିଥିବ, ଫିଲ୍ମ ଗୀତ ଶୁଣୁଥିବେ, କାନରେ ଲଗେଇ ଦେଇଥିବେ ଇୟରଫୋନ୍, ଏଇଭଳି ଭାବରେ ଏଇ କଥା ସବୁ ଚାଲିଛି, କିନ୍ତୁ ଭଗବାନ କଥା ବହୁତ କ୍ୱଚିତ ଶୁଣିବାକୁ ମିଳେ। ସେଥିପାଇଁ କୁହାଯାଉଛି ଜିହ୍ୱା ସତି ଦାର୍ଦ୍ରେ କେବ ସୁତ ନ ଚୋପ ଗାୟତି ଉର୍ଗାୟ ଗାଥା ବିଲେବତ ଉରୁକ୍ରମ ବିକମାନ ଯେ ନ ଶୁଣନ୍ତ କର୍ଣ୍ଣପଟେ ନରସ୍ୱ ଜିହ୍ୱା ସତି ଦାର୍ଦ୍ରେ କେବ ସୁତ ନ ଚୋପ ଗାୟତି ଉର୍ଗାୟ ଗାଥା। ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସ୍ୱର୍ଣ୍ଣଗାଦି ଋଷିମାନେ ଏକଥା କହୁଛନ୍ତି। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ଭଗବାନ ବିଲେଇ ମୋତେ ଉରୁକ୍ରମ ବିକ୍ରମ ନ ଶୁଣନ୍ତି କର୍ଣ୍ଣପଟେ ନରସ୍ୱ। କର୍ଣ୍ଣ ଯେଉଁ ମନୁଷ୍ୟକୁ ମିଳିଛି କ'ଣ ପାଇଁ? ନାହିଁ, ଭଗବାନ କଥା ଶ୍ରବଣ ପାଇଁ। କିନ୍ତୁ ଯଦି ଭଗବାନ କଥା ଶ୍ରବଣ ନହେଲା ତାହେଲେ ସେଇଟା ହେଉଛି ସର୍ପର ଗାତ୍ର ସହିତ ତୁଳନା କରାଯାଏ। ବିଲେଇ ସର୍ପର ଗାତ୍ର, ସର୍ପର ଗୋବର ବିଲେଇ ମୋତେ ଉରୁକ୍ରମାନ, କାହିଁକି ନିଶ୍ଚିତ ଭାବରେ ସେଇଟା ହେଉଛି ବିଲ ବା ସର୍ପର ଗୋବର ଭଳି। କାହିଁକି ନା ଉରୁକ୍ରମ ବିକ୍ରମାନ, ଭଗବାନଙ୍କର ଯେଉଁ ଉରୁକ୍ରମ ଅଦ୍ଭୁତ କ୍ରମ ସବୁ ରହିଛି, ଭଗବାନଙ୍କର ଅଦ୍ଭୁତ ଲୀଳା ସବୁ ରହିଛି, ସେ ବିକ୍ରମକୁ ନ ଶୁଣନ୍ତ, ସେଇଟା କାନରେ କରୁନାହାନ୍ତି କର୍ଣ୍ଣପଟେ ନରସ୍ୱ। ତେଣୁ ତାଙ୍କର ସେ କାନ ଗୋବରଟା କର୍ଣ୍ଣ ଗୋବର ନେଇକିରି ହେଇଗଲା କ'ଣ ନା ସର୍ପର ଗୋବର ହେଇଗଲା। ଯଦିଓ କର୍ଣ୍ଣ ଗୋବର କିନ୍ତୁ ସେଇଟା ସେ ସର୍ପ ଗୋବର ଭଳି ହେଇଗଲା। ବିଲେଇବତ ଉରୁକ୍ରମେ ନ ଶୁଣନ୍ତ କର୍ଣ୍ଣପଟେ ନରସ୍ୱ। ଜିହ୍ୱା ସତି ଦାର୍ଦ୍ରିକ ଶୁଦ୍ଧ ଜିହ୍ୱା, ଏ ଜୁହା ଯେଉଁ ରହିଛି ଏଇଟା ଦାର୍ଦ୍ରିକ ବୋଲି କୁହାଯାଉଛି। ଦାର୍ଦ୍ରିକ କହିଲେ ବେଙ୍ଗର ଜୁହା, ବେଙ୍ଗ ମଧ୍ୟ ଜୁହା ପାଇଛି କିନ୍ତୁ ସେ ବେଙ୍ଗର ଜୁହାରେ କ'ଣ କରୁଛି? କଟକଟ କଟକଟ ହେବ, ବର୍ଷା ଦିନ ଆସିଲେ କଟକଟ କଟକଟ ହେବ। ତାର ଅର୍ଥ ହେଉଛି ସାପ ଜାଣିବ ମୋର ଏଠି ଖାଦ୍ୟଟି ଅଛି, ସେ ଆସିବ ଖାଇକିରି ପଳେଇବେ ତାକୁ। ସେହିଭଳି ଭାବରେ ଆମର ଜୁହା ଭଗବାନ ଦେଇଛନ୍ତି, ଏ ଜୁହା ଦ୍ୱାରା ଆମେ ସେମାନେ ଯଦି ଆମେ କିଛି କହିନପାରିବା ତେଣୁ ମୌନ ରହିବା, ସେଥିପାଇଁ ପ୍ରାୟ ଶବ୍ଦ ବ୍ୟବହାର କରାଯାଇଛି। ସେମାନେ ପ୍ରାୟ ମୌନ ରୁହନ୍ତି କିନ୍ତୁ ଯେତେବେଳେ ଦରକାର ପଡ଼େ ଭଗବାନ କଥା କହିବା ପାଇଁ ସେତେବେଳେ ସେ କଥା ତାଙ୍କର ଚାଲିଥିବ, ଅନବରତ କଥା ଚାଲିଥିବ ତାଙ୍କର ଭଗବାନ କଥା, ଭଗବାନ କଥାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଜୁହା ଯେମିତି ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି, ଭଗବାନ ପ୍ରଭୁ ମୋତେ କୋଟିଏ ଜୁହା ପ୍ରଦାନ କରନ୍ତୁ, ମୁଁ ଆପଣଙ୍କର ଗୁଣଗାନ କରିବି। ରୂପ ଗୋସ୍ୱାମୀ କେତେ ଉନ୍ନତ ଗ୍ରନ୍ଥ ସବୁ ରଚନା କରିଛନ୍ତି, ଭକ୍ତି ତତ୍ତ୍ୱ, ରସ ତତ୍ତ୍ୱ, କୃଷ୍ଣ ତତ୍ତ୍ୱ, ଏସବୁ ଶ୍ରବଣ କଲେ ବୁଦ୍ଧିରେ ସେ ଶିଖିଲେ, ମହାପ୍ରଭୁ ତାଙ୍କୁ ଶିକ୍ଷା ଦେଲେ, ତେଣୁ କେତେ ଗ୍ରନ୍ଥ ସେ ରଚନା କରିଛନ୍ତି। ତେଣୁ ସେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ଗୋଟିଏ ଜୁହା ଦିଅନ୍ତୁ, ମୁଁ ଆପଣଙ୍କ ଗୁଣ କୀର୍ତ୍ତନ କରିବି, ଗୋଟିଏ ଜୁହାରେ ଆପଣଙ୍କ ଗୁଣ କୀର୍ତ୍ତନ କରିବି। ତେଣୁ ସେଇ ଜୁହା ଦ୍ୱାରା ଯଦି ଆମେ ଭଗବାନଙ୍କର କଥା କହୁନାହିଁ ତାହେଲେ ସେଇଟା ବେଙ୍ଗର ଜୁହା ସହିତ ତୁଳନୀୟ ହୋଇଯାଇଛି। ବେଙ୍ଗର ଯେଉଁ ବେଙ୍ଗ ଜୁହାଟେ ପାଇଛି ସେ କଟକଟ କରୁଛି, ଆମେ ଅଲଗା କଥା କହୁଛେ। ଆମେ ଦେଖିବା ଯଦି ଗୋଟେ ଷ୍ଟାଟିଷ୍ଟିକ୍ସ ନେବା 100 ଲୋକ ଭିତରେ କେତେ ଜଣ ଯେତିକି ଦିନରେ ଯେତିକି କଥା କହୁଛନ୍ତି ତାଙ୍କର ଏନର୍ଜି ସେତିକି ସରୁଛି, କଥା କହିବା ମାନେ ସେତିକି ଶକ୍ତି ଯାଉଛି, କିନ୍ତୁ ଭଗବାନଙ୍କର କଥା କେତେ ଜଣ କହିଲେ ପରସେଣ୍ଟେଜ୍ ନେବା ତାହେଲେ ଭଗବାନ କହୁଛନ୍ତି କୋଚିତ ଲୋକ ଭଗବାନ କଥା କହନ୍ତି। ଭଗବତ ସପ୍ତମ ଅଧ୍ୟାୟରେ ସେ କଥା କହିଲେ, ମନୁଷ୍ୟାଣମ ସହସ୍ରେଷୁ କଶ୍ଚିତ ଯଦି ସିଦ୍ଧାଏ, ସିଦ୍ଧି କେମିତି ଜଣେ ପ୍ରାପ୍ତ ହେବ ଏଇ ଭଗବାନ କଥା କହିବା ମାଧ୍ୟମରେ। କିନ୍ତୁ ସେମାନେ ଭଗବାନ କଥା କହୁନାହାନ୍ତି, ଗ୍ରାମ୍ୟ କଥା କହୁଛନ୍ତି। କୋଚିତ ମାନେ ଶତକଡ଼ା 1% ଆସିବ ଭଗବାନ କଥା ଯେଉଁମାନେ କହୁଛନ୍ତି। ତେଣୁ ଏ ଯେଉଁ ଜୁହା ଯେଉଁ ରହିଛି, ଜୁହାଟା ଆମର ବାଚ ବେଗମ ଗୋଟେ ବେଗ ରହିଛି, କହିବା ବେଗ, ସେମାନେ ଯଦି ଭଗବାନ କଥା କହିବାକୁ ନାହିଁ ସେମାନେ ମୌନ ରୁହନ୍ତି। ପ୍ରାୟ ସେଥିରେ ସେଥିପାଇଁ ବ୍ୟବହାର କରାଯାଇଛି, ପ୍ରାୟ ପ୍ରାୟ ଅଜିତ ଭଗବାନ ହେଉଛନ୍ତି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ ଭଗବାନ, ସବୁଥିରେ ସେ ହେଉଛନ୍ତି ସୁପର ମୋଷ୍ଟ ଟପ୍ମୋଷ୍ଟ, ସେ ଜ୍ଞାନରେ ସେ ସବୁଠାରୁ ଉନ୍ନତ, ତାଙ୍କ ପକ୍ଷ ଜ୍ଞାନ ସହିତ କେହି ସମାନ ହୋଇପାରିବେ ନାହିଁ। ଏତେ ଐଶ୍ୱର୍ଯ୍ୟ ରହିଛି, ଧନ ସମ୍ପତ୍ତି ରହିଛି, ତାଦେହରେ ସେ ହେଉଛନ୍ତି ସବୁ ସେ ହେଉଛି ମାଲିକ, ତାଙ୍କଠୁ ଆଉ କିଏ ଅଧିକ ଧନୀ ହୋଇପାରିବେ ନାହିଁ। ଧନ ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ଏତେ ଶକ୍ତି ରହିଛି, ଆମର ବହୁତ ରେସଲର ସବୁ ରହିଛନ୍ତି, ବହୁତ ଚାମ୍ପିଅନ ସବୁ ରହିଛନ୍ତି, କ'ଣ ୱେଟ୍ ଲିଫ୍ଟ କରୁଛନ୍ତି, ଶକ୍ତି ସେ ତାଙ୍କର ରହିଛି। ଆଜିକାଲି ସବୁ ଚାଲିଛି କ'ଣ ସେଇଟା, ସବୁ ବାଡ଼ିଆ ବାଡ଼ି ହେଉଛନ୍ତି, ସେଇଟା କ'ଣ କହନ୍ତି, କ'ଣ ସେଇଟା ବାଡ଼ିଆ ବାଡ଼ି କରୁଛନ୍ତି, ସବୁ କରୁଛନ୍ତି, ଲୋକମାନେ ଦେଖୁଛନ୍ତି,
କିଏ ଟକମଷ୍ଟ ହେବ ରେସ୍ଲର କେତେ ଶକ୍ତି ରହିଛି ବାଡ଼ିଆଟି କରିକି ସବୁ କେତେ ଇଏ କରୁଛନ୍ତି ସେଇଟା ଭାରି ପପୁଲାର ହେଇଯାଇଛି ଏତେ ଶକ୍ତି ରହିଛି କିନ୍ତୁ ଭଗବାନ ଯେଉଁ ଛୋଟ ପିଲାଟି ଛୋଟ ଶିଶୁଟେ ଥିଲେ ଛଅ ଦିନର ଶିଶୁ ସେଇ ସମୟରେ ଗୋଟେ ବଡ଼ ରେସ୍ଲର ଆସିଥିଲା ପୁତନା ଛଅ କେତେ ଛଅ କୋଷ 18 କିଲୋମିଟର ବ୍ୟାପୀ ତାର ଶରୀର ଥିଲା ବିରାଟ ଶରୀର କେତେ ଶକ୍ତି ତାର ନଥିଲା କିନ୍ତୁ ସେଇ ଛଅ ଦିନର ଶିଶୁ ଛୋଟ ଭଗବାନ ଛଅ ଦିନର ଶିଶୁ ତାର ଯେଉଁ ସ୍ତନ୍ୟପାନ କଲେ ତାର ପ୍ରାଣକୁ ବି ନେଇଗଲେ ଜଣେ ଆଚାର୍ଯ୍ୟ କହୁଛନ୍ତି ହେଉଛି ଓଷ୍ଠର ବଳ ଭଗବାନଙ୍କର ଓଷ୍ଠର ବଳ ଏଇଭଳି ଭାବରେ ତୁମର ଯେତେ ବଡ଼ କ୍ରେନ୍ ହେଲେ ମଧ୍ୟ ତାକୁ ତାର କିଛି କରିପାରିନଥାନ୍ତା ପଥର ପାହାଡ଼ ଭଳି ରହିଛି କ୍ରେନ୍ କିଛି କରିପାରିନଥାନ୍ତା ଏତେ ଶକ୍ତି ତାର ଥିଲା କିନ୍ତୁ ଭଗବାନ ଛୋଟ ଶିଶୁ ଛଅ ଦିନର ଶିଶୁ ତାଙ୍କର ଓଷ୍ଠର ବଳ ପ୍ରଦର୍ଶନ କରୁଛନ୍ତି ବୀର୍ଯ୍ୟ ଯେତେ ଶକ୍ତି ରହିଛି ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ ଯଶ ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ସେ ଯଶ ଭଗବାନଙ୍କ ଯେତେ ଯଶ ରହିଛି ଯେତେ ଯଶସ୍ୱୀ ରହିଛନ୍ତି ନ୍ୟୁଜ୍ ପେପରରେ ବହୁତ ଲୋକଙ୍କର ଯଶ ବା ଗାନ କରାଯାଉଛି ବହୁତ ବିଭିନ୍ନ ପ୍ରକାର ସବୁ ନେଉଛନ୍ତି ପ୍ରାଇଜ୍ ସବୁ ନେଉଛନ୍ତି ତାଙ୍କର ଯଶ କୁହାଯାଉଛି ଆମର ଅଭିନନ୍ଦନ ଅଭିନନ୍ଦନଙ୍କ ଯଶ ବର୍ତ୍ତମାନ ଖ୍ୟାତି ହୋଇଯାଇଛି ଆମର ଯାଇକରି ଆମର ଶତ୍ରୁପକ୍ଷରେ ଯାଇକି ମଧ୍ୟ ସିଏ ଆମ ଭାରତବର୍ଷର ଯେଉଁ କଥାକୁ କହିଲେ ନାହିଁ ତାଙ୍କର କେତେ ଯଶ ହୋଇଗଲା କିନ୍ତୁ ଯେତେ ବଡ଼ ଯଶସ୍ୱୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଭଗବାନଙ୍କର ଯଶ ସହିତ କାହାକୁ ସମାନ ହୋଇପାରିବ ନାହିଁ ଯଶ ସେଇଭଳି ଭାବରେ ଐଶ୍ୱର୍ଯ୍ୟ ସେ ସମଗ୍ର ଯଶ ସେ ଶ୍ରିୟ ଆମର କେତେ ମିସ୍ ୟୁନିଭର୍ସ ବାହାରୁଛନ୍ତି ୱାର୍ଲଡ ୟୁନିଭର୍ସ ବାହାରୁଛନ୍ତି କେତେ ପ୍ରକାର ସବୁ ବାହାରୁଛନ୍ତି ପୁରୁଷର ମଧ୍ୟ ବହୁତ ସୁନ୍ଦର ପୁରୁଷ ସବୁ ପ୍ରାଇଜ୍ ପାଉଛନ୍ତି କିନ୍ତୁ ଭଗବାନଙ୍କ ଯେଉଁ ରୂପ ସେ ଶ୍ରିୟ ଯେଉଁ ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ କେହି ସମାନ ହୋଇପାରିବେ ନାହିଁ ଐଶ୍ୱର୍ଯ୍ୟ ସେ ସମଗ୍ର ଶ୍ରିୟ ଜ୍ଞାନ ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ ଏତେ ବଡ଼ ଜ୍ଞାନୀ ହୁଅନ୍ତୁ ଭଗବାନଙ୍କର ସେ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେ ଭଗବାନଙ୍କର ପ୍ରାପ୍ତ ହୋଇଛନ୍ତି ତାଙ୍କର ନିଜ ଜ୍ଞାନ ନୁହଁ ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଯେଉଁ ଭଗବାନ ଦେଲେ ମଧ୍ୟ ଯେତେ ବଡ଼ ଜ୍ଞାନୀ ହେଲେ ମଧ୍ୟ ଭଗବାନ ସହିତ ସେ କେବେ ସମାନ ହୋଇପାରିବ ନାହିଁ ଏବଂ ବୈରାଗ୍ୟ ମଧ୍ୟ ମହାପ୍ରଭୁ ବୈରାଗ୍ୟ ପ୍ରଦର୍ଶନ କରୁଛନ୍ତି ବୈରାଗ୍ୟ ବିଦ୍ୟା ପ୍ରଦର୍ଶନ କରୁଛନ୍ତି 24 ବର୍ଷ ବୟସରେ ବୃଦ୍ଧା ମାତା କ'ଣ ବିଧବା ମାତା ଯୁବତୀ ପତ୍ନୀକୁ ତ୍ୟାଗ କରି ପଳାଇ ଆସିଲେ ସବୁକିଛି ସମ୍ପଦ ରହିଛି କେତେ ତାଙ୍କର ସବୁ ନିଜ ଲୋକ ରହିଥିଲେ ନବଦ୍ୱୀପରେ ଆମେ ସବୁ ଶୁଣୁଛେ ସନ୍ଧ୍ୟାବେଳେ କେତେ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ ସବୁକିଛି ତ୍ୟାଗ କରିଦେଲେ ତତ୍ତ୍ୱା ସୁଦୃତ୍ୟ ଯାହାକୁ ତ୍ୟାଗ କରିହେବ ନାହିଁ ଭଗବାନ ରାମଚନ୍ଦ୍ର ସବୁକିଛି ତ୍ୟାଗ କରିଦେଲେ ରାତି ପାଇଲେ ଅଯୋଧ୍ୟାର ରାଜା ହୋଇଥାନ୍ତେ କିନ୍ତୁ ତ୍ୟାଗ କରିଦେଲେ ଅଯୋଧ୍ୟାକୁ ତ୍ୟାଗ କରିଦେଲେ ଗୁର୍ବାଟ ତପ୍ତ ରାଜ୍ୟ ପିତାଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ରାଜ୍ୟକୁ ତ୍ୟାଗ କରିଦେଲେ ବୈରାଗ୍ୟ ବିଦ୍ୟା ଭଗବାନ କୃଷ୍ଣ ଅକ୍ରୁର ଆସିଲେ ବୃନ୍ଦାବନକୁ ତ୍ୟାଗ କରି ଚାଲିଗଲେ ଏ ବୈରାଗ୍ୟ ବିଦ୍ୟା ଭଗବାନଙ୍କ ବୈରାଗ୍ୟରେ ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ ତେଣୁ ତାଙ୍କୁ କିଏ ଜିତିପାରିବ ସେ ହେଉଛନ୍ତି ଅଜିତ ତାଙ୍କୁ କେହି ଜିତିପାରିବେ ନାହିଁ କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରିବେ ସେମାନେ ତାକୁ ଜିତିଯିବେ ଅଜିତ ଜିତୋ ପ୍ୟାସୀ ଅଜିତ ଜିତୋ ପି ସେ ଅଜିତ ହେଲେ ମଧ୍ୟ ଜିତ ହୋଇଯାଆନ୍ତି ଭକ୍ତଙ୍କ ଦ୍ୱାରା ସେ ଜିତ ହୋଇଯାଆନ୍ତି ଭଗବାନ ଯେତେବେଳେ 10ସ୍କନ୍ଧ 18 ଅଧ୍ୟାୟ ବର୍ଣ୍ଣନା କରାଯାଉଛି ସେତେବେଳେ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ କ୍ରୀଡ଼ା କରୁଛନ୍ତି ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି ଗୋଟିଏ ଭାଗରେ ହେଉଛନ୍ତି ମୁଖ୍ୟ ହେଲେ କୃଷ୍ଣ ଆଉ ଗୋଟିଏ ଭାଗରେ ମୁଖ୍ୟ ହେଲେ ବଳରାମ ପ୍ରଣବାସର ଆସିଛି ଭଗବାନ ବଳରାମଙ୍କୁ ହତ୍ୟା କରିବା ପାଇଁ ତେଣୁ ସେ କୃଷ୍ଣଙ୍କର ଦଳରେ ରହିଛନ୍ତି ଏବଂ ଖେଳ ଚାଲିଲା ଖେଳ ଖେଳରେ କୃଷ୍ଣଙ୍କ ଦଳ ହାରିଗଲେ ଅଜିତ ଆଜି ପରାଜିତ ହୋଇଗଲେ ସେ ଅଜିତ ତାଙ୍କୁ ଜିତିପାରିବେ ନାହିଁ କିନ୍ତୁ ସେ ପରାଜିତ ହୋଇଗଲେ ତେଣୁ ଉହା କୃଷ୍ଣ ଭଗବାନ ଶ୍ରୀରାମାନ ପରାଜିତ ଅଜିତ ଆଉ ସେ ରହିପାରିଲେ ନାହିଁ, ସେ ପରାଜିତ ହୋଇଗଲେ, ଭକ୍ତ ପାଖରେ ସେ ପରାଜୟ ଲାଭ କରନ୍ତି। ତେଣୁ ଭଗବାନ ସୀତାଙ୍କ ପାଖରେ କାନ୍ଧରେ ବୋହିକି ନେଉଛନ୍ତି। ସେହିଭଳି ଭାବରେ ପ୍ରଣବ ବଳରାମଙ୍କୁ ନେଇ ହତ୍ୟା କରିବା ପାଇଁ ଯାଉଥିଲା, ଭଗବାନ ଗୋଟିଏ ମୁଷ୍ଟିରେ ତାର ପ୍ରାଣନାଶ ନେଇଗଲେ। ତେଣୁ ଏ କଥା କୁହାଯାଏ, ଭଗବାନ ହେଉଛନ୍ତି କେହି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ। ହରିବକ୍ତି ସୁଧୁର ସେଟା ବର୍ଣ୍ଣନା କରାଯାଇଛି, ସଦା ମୁକ୍ତୋପି ବଧୋସ୍ମି, ଭଗବାନ ସବୁବେଳେ ମୁକ୍ତ, ଭଗବାନ କେଉଁ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ, ଭଗବାନ ମୁକ୍ତ। ସେ ଆମକୁ ବାନ୍ଧିକି ରଖିଛନ୍ତି ତିନି ଗୁଣରେ, କିନ୍ତୁ ମା ଯଶୋଦା ତାଙ୍କୁ ବାନ୍ଧି ପକାଇଲେ। ତିନି ବର୍ଷ ଲୀଳା ଏଇଟା ହେଇଥିଲା, ଦାମୋଦର ଲୀଳା, ଭଗବାନ ଯେତେ ଭଗବାନଙ୍କର ଐଶ୍ୱର୍ଯ୍ୟ ଥିଲେ, ଭଗବାନଙ୍କର ଅନେକ ଐଶ୍ୱର୍ଯ୍ୟ ସେଠି ଆସି ବାଧା ଦେଉଛନ୍ତି। ମା ଯଶୋଦା ଯଶୋଦା ଯେତେବେଳେ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି, ଯେତେ ଦୌଡ଼ି ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳି କମିଯାଉଛି, ତାଙ୍କର ଐଶ୍ୱର୍ଯ୍ୟ ସେଠି ଆସି ପହଞ୍ଚି ଯାଉଛି। ଭଗବାନଙ୍କର ଐଶ୍ୱର୍ଯ୍ୟ ଶକ୍ତି ଭଗବାନ ବାନ୍ଧିବା ପାଇଁ ଦେଉନାହାନ୍ତି, କିନ୍ତୁ ମା ତାଙ୍କର ଭକ୍ତି ସିଏ ନଚଳ ବନ୍ଧା, ମୁଁ ଯେମିତିରେ ବାନ୍ଧିବି। ତେଣୁ ଭକ୍ତ ପାଖରେ ଭଗବାନ ବନ୍ଧା ହୋଇଯାଉଛନ୍ତି, ସଦା ମୁକ୍ତ ବି ବଧୋସ୍ମି। ସେହିଭଳି ଭାବରେ ଭକ୍ତେନ ସ୍ନେହ ରଜୁ ବି ମା ଯଶୋଦାଙ୍କର ଯେଉଁ ରଜୁ ସ୍ନେହ ରଜୁ ସେଇଟା ଭଗବାନ ବନ୍ଧା ହୋଇଗଲେ ସେଥିରେ ସ୍ନେହ ରଜୁ ବି। ଅଜିତ ବି ଜିତୁ ହମ୍, ଭଗବାନ ଯଦିଓ ଅଜିତ କିନ୍ତୁ ତାଙ୍କୁ ଜିତି ଯାଆନ୍ତି କିଏ ନା ତାଙ୍କର ଭକ୍ତମାନେ। ଚୈତନ୍ୟ ଭାଗବତରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଭଗବାନ ମା ତୁମେ ମା ଯଶୋଦାଙ୍କ ଦ୍ୱାରା ବନ୍ଧା ହେଲ, ସୁନ୍ଦର ଭାବରେ ସେଇଟା ଚୁପଟି ଅଛନ୍ତି। କ'ଣ କେମିତି ବନ୍ଧା ହେଲେ ନା ଭକ୍ତି ଯୋଗେ ଭକ୍ତ ଯୋଗ ଯେଉଁ କ'ଣ ସେ ମନେ ଅଛି ଭାଗବତ ବନ୍ଧା କରାଯାଇଛି, ଭକ୍ତି ଯୋଗେ ଭୀଷ୍ମ ତୋ ମା ଜିନି ସମରେ, ଭକ୍ତି ଯୋଗେ ଭୀଷ୍ମ ଜିନି ସମରେ, ଭକ୍ତି ଯୋଗେ ଯଶୋଦାୟ ବାନ୍ଧିଲ ତୁମାରେ, ଭକ୍ତି ଯୋଗେ ଯଶୋଦାୟ ବାନ୍ଧିଲ ତୁମାରେ, ଭକ୍ତି ଯୋଗେ ତୁମାରେ ମେ ଚିର ସତ ବଶୀକୃତ। ଭଗବାନ କେହି ତାଙ୍କ ବଶରେ ରଖିପାରିବେ ନାହିଁ, କାରଣ ସେ ହେଉଛନ୍ତି ସ୍ୱାଧୀନ, ସେ ଅବଶ୍ୟ ସେ କାହାର ବଶରେ ନୁହନ୍ତି। କିନ୍ତୁ ଭଗବାନ ତାଙ୍କ ଭକ୍ତଙ୍କର ବଶୀଭୂତ ହେଇଯାଆନ୍ତି। ଯେତେବେଳେ ଗଲେ ଦୁର୍ବାସା ଅପରାଧ କରିଦେଲେ ଅମ୍ବରୀଶ ମହାରାଜ ପାଖରେ, ଅମ୍ବରୀଶ ମହାରାଜ କଥା ମହାରାଜ କହିବେ, ଯେତେବେଳେ ଅପରାଧ କରିଦେଲେ କେହି ରକ୍ଷା କରିପାରୁନାହାନ୍ତି, ବ୍ରହ୍ମା ଶିବ ଆଦି ସମସ୍ତେ କେହି ରକ୍ଷା କରିପାରୁନାହାନ୍ତି। ଯେତେବେଳେ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ, ବିଷ୍ଣୁଙ୍କର ରହିଛି ସୁଦର୍ଶନ ଚକ୍ର, ସିଏ ବି କହୁଛନ୍ତି ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ଅହମ୍ ଭକ୍ତ ପରାଧୀନ ଇ ଅସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ବି ଦସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ। ଭଗବାନ କହୁଛନ୍ତି ମୁଁ ଭକ୍ତର ଅଧୀନ ହୋଇଯାଇଛି, ଅହମ୍ ଭକ୍ତ ପରାଧୀନ ଅସ୍ୱତନ୍ତ୍ର। ତାଙ୍କର ସ୍ୱତନ୍ତ୍ରତା ସେ ହରାଇ ଦିଅନ୍ତି, ଭଗବାନ ସ୍ୱତନ୍ତ୍ରତା ହରାଇ ଦିଅନ୍ତି। ଅସ୍ୱତନ୍ତ୍ରତା ଇବ ଦ୍ୱିଜ ସାଧୁ ବି ଦସ୍ତ ହୃଦୟ ସାଧୁ ତାଙ୍କ ହୃଦୟକୁ ଅକ୍ତିଆର କରିନେଇଛନ୍ତି, ବଶୀଭୂତ କରିଦେଇଛନ୍ତି ତାଙ୍କ ହୃଦୟକୁ, ତାଙ୍କ ନିଜ ଆୟତ୍ତରେ ନେଇଯାଇଛନ୍ତି ସାଧୁ। ସାଧୁ ବି ଦସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ, ଖାଲି ଭକ୍ତ ଭଗବାନ ପ୍ରିୟ ତା ନୁହଁ, ଭକ୍ତଜନ ହୋଇଗଲେ ମଧ୍ୟ ସେ ଭଗବାନ ପ୍ରିୟ ହୋଇଯାଆନ୍ତି। ତେଣୁ ଭଗବାନ ଯଦିଓ ଅଜିତ, ଭଗବାନ କେହି ଜିତିପାରିବେ ନାହିଁ, ଏତେ ଐଶ୍ୱର୍ଯ୍ୟ ରହିଛି, ସବୁ ଐଶ୍ୱର୍ଯ୍ୟ ସେ ହେଉଛନ୍ତି ପୂର୍ଣ୍ଣ ସ୍ତରରେ ଅଛନ୍ତି, ସବୁଠାରୁ ଶୀର୍ଷ ସ୍ତରରେ ଅଛନ୍ତି, କେହି ସେ ସ୍ତରକୁ ଯାଇପାରିବେ ନାହିଁ, କିନ୍ତୁ ଭକ୍ତ ତାଙ୍କୁ ଜିତି ଯାଆନ୍ତି। ତୈଷ ତ୍ରିଲୋକ୍ୟା ତ୍ରିଲୋକରେ ଖାଲି ପୃଥିବୀ ନୁହଁ, ଉନ୍ନତ ଲୋକ ଯେଉଁ ଆରମ୍ଭ କରି ଯେତେ ଲୋକ ରହିଛି ତ୍ରିଲୋକରେ ଭଗବାନ ହେଉଛନ୍ତି ଅଧିକ, ତାଙ୍କୁ କେହି ଜିତିପାରିବେ ନାହିଁ। କିନ୍ତୁ କେବଳ ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଜଣେ ଭଗବାନ ଜିତିଯିବ। କେତେ କେତେ ମାନେ କ'ଣ ସରଳ ଉପାୟ ରହିଛି, କେବଳ ଶୁଣିବା କଥା, ଭଗବାନ କଥା ଶୁଣିବା ପାଇଁ ମଧ୍ୟ କଷ୍ଟଦାୟକ ନୁହଁ, ଆନନ୍ଦଦାୟକ। ସତାଙ୍କ ସଂଗାମ ମମ ବୀର୍ଯ୍ୟ ସମ୍ବିଧୁ ଭବତି ହୃତ୍କର୍ଣ୍ଣ ରାସାୟନ କଥା, ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି। କଷ୍ଟ ଶୁଣିବା ପାଇଁ ମଧ୍ୟ କଷ୍ଟ ହେଉଛି, ଶୁଣିବା ନା ଭଗବାନଙ୍କୁ ଶୁଣିବା ପାଇଁ ମଧ୍ୟ ବହୁତ ଆନନ୍ଦଦାୟକ, କିନ୍ତୁ ଭଗବାନ କେବଳ ଶୁଣିବା ମାଧ୍ୟମରେ ଶ୍ରୁତିଗତା, କେବଳ ଶୁଣିବା ଭଗବାନ କଥା ଶୁଣିବା ମାଧ୍ୟମରେ ଭଗବାନ ସେ ଅଜିତ ହେଲେ ମଧ୍ୟ ସେ ପରାଜିତ ହୋଇଯାଆନ୍ତି, ଭକ୍ତଙ୍କ ପାଖରେ ପରାଜିତ ହୋଇଯାଆନ୍ତି। ତେଣୁ ଏହି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେଇଠି ରାୟରାମାନନ୍ଦଙ୍କ ସହିତ ଯେତେବେଳେ ଦେଖା ହେଇଛି, ଭେଟ ହେଇଛି, ସେଇଠି ସେ ପଚାରିଥିଲେ, ରାୟରାମାନନ୍ଦ ପଚାରିଥିଲେ, ବଡ଼ ଶୋକ ସାଧ୍ୟର ନିର୍ଣ୍ଣୟ, ରାୟରାମାନନ୍ଦ ତୁମେ ତ ବହୁତ ଶାସ୍ତ୍ର ଜାଣିଛ, ତୁମେ କୁହ ସାଧ୍ୟ କ'ଣ, ଆମର ଜୀବନର କ'ଣ ଲକ୍ଷ୍ୟ, କେମିତି ଆମେ ପ୍ରାପ୍ତ ହେବା ସେ ଲକ୍ଷ୍ୟକୁ। ରାୟରାମାନନ୍ଦ ବହୁତ ପ୍ରକାର ଉତ୍ତର ଦେଲେ, ସବୁ ଶାସ୍ତ୍ର ଜ୍ଞାନ ଅଛି, ସବୁ ଜାଣନ୍ତି ସିଏ, ସିଏ ହେଉଛନ୍ତି ବିଶାଖା ସଖୀ, ରାଧାରାଣୀଙ୍କର ପ୍ରିୟତମା ସଖୀ ବିଶାଖା। କିନ୍ତୁ ସିଏ ଯେତେବେଳେ କହୁଛନ୍ତି, ମହାପ୍ରଭୁ କହୁଛନ୍ତି ନା, ଏହ ବାହ୍ୟ ଆଗେ କହା ବର୍ଣ୍ଣାଶ୍ରମ ତାର କଥା, ବିଷ୍ଣୁ ପୁରାଣ ଉଦ୍ଧାର କରି କହିଲେ ବର୍ଣ୍ଣାଶ୍ରମ କଥା, ନା ଏଇଟା ନୁହଁ, ଆଗେ କହା ଆଉ କ'ଣ ଅଛି କୁହ। ତେଣୁ ଏଇଭଳି ଭାବରେ ସର୍ବଧର୍ମା ପରିତ୍ୟଜ୍ୟ, ନା ନା ଏଇଟା ନୁହଁ ଆଗେ କହା, ସବୁ ପ୍ରକାର ସବୁ ଶାସ୍ତ୍ରରୁ ଆଣିକି କୋର୍ଟ କରି କହିଲେ, ମହାପ୍ରଭୁ ନା ଏଇଟା ନୁହଁ, କଳିଯୁଗ ପାଇଁ ଏଇଟା ନୁହଁ। ଯେତେବେଳେ ରାୟରାମାନନ୍ଦ ଏହି ଶ୍ଳୋକଟି କହିଲେ, ଜ୍ଞାନୀ ପ୍ରୟାସ ଉପାସ୍ୟ ମହାପ୍ରଭୁ ଏ ଉପାୟ, ଇଏ ହେଉଛି ଏ କଳିଯୁଗର ଲୋକମାନଙ୍କ ପାଇଁ ଇଏ ହେଉଛି ଉପାୟ, କେବଳ ଭଗବାନ କଥା ଶ୍ରବଣ କରିବା, ଜ୍ଞାନୀ ପ୍ରୟାସ। ଆ ଉପରେ ପୁଣି ବହୁତ କଥା ରହିଛି, ମା ରାୟରାମାନନ୍ଦ ଆଲୋଚନା କରିଛନ୍ତି, କିନ୍ତୁ ଦିସ୍ ଇଜ୍ ଦ ବେସିକ୍ ବେସିକ୍ ପ୍ଲାଟଫର୍ମ, କେବଳ ଶ୍ରବଣ କରିବା, ତାହେଲେ ପିତା ସୃତିଗତା, କେବଳ ଶ୍ରବଣ କରିବା, ପୂର୍ଣ୍ଣ ଭାବରେ ଶରଣାଗତ ହେଇ ଶ୍ରବଣ କଲେ ତାହେଲେ ଜଣେ ଭଗବାନଙ୍କୁ ଜିତିଯିବେ। ଇଭା ବ୍ରହ୍ମା ତାଙ୍କ ସ୍ତୁତିରେ ଅନେକ ସ୍ତୁତି କରିବେ, ତା ଦେହରେ କେତୋଟି ସ୍ତୁତି ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ତୁତି, ବହୁ ଜାଗାରେ ସେସବୁ ତା'ର ଉଦାହରଣ ଦିଆଯାଏ। ପ୍ରଭୁପାଦ ମହାରାଜ ତାଙ୍କର ପ୍ରବଚନରେ ବହୁତ ସମୟରେ ଏସବୁ କୋର୍ଟ ଏସବୁ ଶ୍ଳୋକକୁ ଉଦ୍ଧାର କରନ୍ତି। ତେଣୁ ଏଇଭଳି ଭାବରେ ଚାଲିବ ଭଗବାନ ବ୍ରହ୍ମାଙ୍କ ସ୍ତୁତି, ବ୍ରହ୍ମାଙ୍କର କ୍ଷମା ପ୍ରାର୍ଥନା, ଆମର କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ କହିବାର ଅଛି ବା କିଛି ସନ୍ଦେହ ଅଛି। ନହେଲେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି। ଗୋଟେ ବାର୍ତ୍ତା ମୁଁ କହିବା ପାଇଁ ଆସିଥିଲି, ଏ ଯେଉଁ ଭବଜି ବାର୍ତ୍ତା ବାର୍ତ୍ତା ବିଷୟରେ ମୁଁ କହିବାକୁ ଚାହୁଁଥିଲି ଗୋଟେ କଥା, ଯେ ଯେତେବେଳେ ଧର୍ମବକ ଯେତେବେଳେ ପାଣ୍ଡବମାନେ ଯେତେବେଳେ ବନବାସରେ ଥିଲେ, 12 ବର୍ଷ ବନବାସ, 1 ବର୍ଷ ଅଜ୍ଞାତବାସ, ଅଜ୍ଞାତବାସ ପୂର୍ବର ଘଟଣା ଏଇଟା, ସେତେବେଳେ ଯେଉଁ ପ୍ରଶ୍ନ ପଚାରିଥିଲେ ଧର୍ମବକ, ତା ଦେହରେ ଗୋଟିଏ କଥା ଥିଲା, କା ବାର୍ତ୍ତା, ଏ ବାର୍ତ୍ତାଟା କ'ଣ? ଯୁଧିଷ୍ଠିର ମହାରାଜ ତାର ଉତ୍ତର ଦେଇଥିଲେ, ଏ ବାର୍ତ୍ତାଟା କ'ଣ ନା, ଏ ସଂସାର ସଂସାର ଗୋଟେ ଅଜ୍ଞାନରେ, ଏ ଅଜ୍ଞାନକୁ କଡ଼େଇ, ଏଇଟା ଗୋଟେ କଡ଼େଇ, ଅଜ୍ଞାନକୁ କଡ଼େଇରେ ଆମର ରୋଷେଇ ହେଉଛି, ରନ୍ଧାରନ୍ଧି ଛଣାଛଣି ସବୁ ହେଉଛି, ସେଇଭଳି ଭାବରେ ଭୌତିକ ଜଗତ ଏଇ ବାର୍ତ୍ତା ହେଉଛି ଏଇଟା, ସଂସାର ରୂପକ ଅଜ୍ଞାନତା ଭିତରେ କଡ଼େଇରେ ଏ ପ୍ରାଣୀମାନେ ସବୁ ନିକ୍ଷିପ୍ତ ହୋଇଛନ୍ତି ଆଧିରେ। ଏମାନେ ସୂର୍ଯ୍ୟ ଏବଂ ଅଗ୍ନି ଦ୍ୱାରା ଦିବସ ଆଉ ରାତ୍ରି ହେଉଛି ଜାଳ, ଜାଳେଣୀ, ଜାଳେଣୀ ସେଟା ତପ୍ତ ହେଉଛି, ଏଥିରେ କାଳ ତାଙ୍କୁ ପାକ କରୁଛି, କାଳ ତାକୁ ଫ୍ରାଏ କରୁଛି, କାଳ ଅତୀତ ବର୍ତ୍ତମାନ ଭବିଷ୍ୟତ କାଳ ପାକ କରୁଛି, ଏବଂ ମାସ ଆଉ ଋତୁ କେମିତି ପାକ କରୁଛି, ଚଟୁକଣ କେଉଁଥିରେ ମାସ ଆଉ ଋତୁ, ବର୍ତ୍ତମାନ ଫାଲ୍ଗୁନ ମାସ ଆସିଲା, ଏଇଭଳି ବସନ୍ତ ବସନ୍ତ ଋତୁ, ଏଇ ଯେଉଁ ବିଭିନ୍ନ ଋତୁ ମାସ ସବୁ ପରିବର୍ତ୍ତନ ହେଉଛି, ଆ ଦ୍ୱାରା ଚଟୁଦ୍ୱାରା ସେ ସବୁ ଘାଣ୍ଟି ହେଉଛି, ଦେଇକରି ଏଇଭଳି ଭାବେ ପ୍ରାଣୀମାନେ କ୍ଷାନ୍ତି ହେଉଛନ୍ତି। ଦିସ୍ ଇଜ୍ ଦି ମେସେଜ୍, ଦିସ୍ ଇଜ୍ ବାର୍ତ୍ତା। ଏଇସବୁ ପ୍ରଶ୍ନ ଉତ୍ତର ଦେଲେ ଯୁଧିଷ୍ଠିର ମହାରାଜ, ଯକ୍ଷ, ସେ ସବୁ ସ୍ୱୟଂ ଧର୍ମରାଜ ତାଙ୍କୁ ପ୍ରସନ୍ନ ହୋଇଗଲେ। ତାଙ୍କର କହିଲେ, ତୁମର ଯେ 4 ଭାଇ ମୃତ୍ୟୁବରଣ କରିଛନ୍ତି, ଗୋଟିଏ ଭାଇ ମୁଁ ଜୀବନଦାନ ଦେବି, କାହାକୁ ନେବ ନା? ନକୁଳ, ନା କାହିଁକି? ତୁମର ଭାଇ 10,000 ବଳ ରହିଛି, ଭୀମ, ଏ ଅର୍ଜୁନ କାଣ୍ଡିବଧାରୀ ଯୁଦ୍ଧ କରିବେ ବର୍ତ୍ତମାନ, ନା ମୋର ମାଆଙ୍କର ମୁଁ ହେଉଛି ଗୋଟେ ପୁତ୍ର ରହିଛି, ଆଉ ମାଦ୍ରୀ ମାଦ୍ରୀ ମାଆଙ୍କର ଆଉ ଗୋଟେ ପୁତ୍ର ଦରକାର, ସେ ନହେଲେ ମାନେ ଭେଦ ହୋଇଯିବ। ଏଭଳି କହିବାରୁ ଧର୍ମରାଜ ବହୁତ ଖୁସି ହୋଇଗଲେ, ଖୁସି ହୋଇ କହିଲେ, ନା ଠିକ୍ ଅଛି, ସମସ୍ତେ 4 ଭାଇକୁ ଜୀବନଦାନ ଦେଲେ ଏବଂ ସେ ନିଜର ପରିଚୟ ପ୍ରଦାନ କଲେ ଧର୍ମରାଜ ନିଜେ। ଯୁଧିଷ୍ଠିର ମହାରାଜ କହିଲେ, ପ୍ରଭୁ ଆମର ଯେଉଁ ବର୍ତ୍ତମାନ 1 ବର୍ଷ ଅଜ୍ଞାତବାସ ବର୍ତ୍ତମାନ ହେବ, ଆମ ଟିକେ ସେଥିପାଇଁ ଆମକୁ କୃପା କରନ୍ତୁ। କିନ୍ତୁ ତାପରେ ସେ ଅଜ୍ଞାତବାସ ଗଲେ, ସେମାନେ ଧର୍ମରାଜ ନିଜେ ତାକୁ କୃପା କରିଛନ୍ତି। ଅଜ୍ଞାତବାସ ଯୁଧିଷ୍ଠିର ଦୁର୍ଯ୍ୟୋଧନ ଗୋଟିଏ ହିସାବ ରଖୁଛି, ଏଇ ସମୟ ଭିତରେ ଯଦି ଧରିଦେବେ ତାହେଲେ ପୁଣି 12 ବର୍ଷ ଯିବେ ବନବାସ। ବହୁତ ଚେଷ୍ଟା କରିକିରି ପାରିପାରିଲେ ନାହିଁ, ବିରାଟ ରାଜ୍ୟରେ ରହିଗଲେ 5 ଜଣ ଯାକ, 5 ଭାଇ ଏବଂ ଦ୍ରୌପଦୀ ରହିଗଲେ, ଜାଣିପାରିଲେ ନାହିଁ, ଜାଣିଲା ବେଳକୁ 1 ବର୍ଷ ପାର ହୋଇଗଲା। ଏଭଳି ସବୁ କଥା ଅଛି। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଲକ୍ଷ୍ମୀ କି ଆଇ ଗୌର ପ୍ରେମାନନ୍ଦେ।